ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା କାନ୍ଥଲିପା ଚନ୍ଦନ କ'ଣ। ଅତିବଡ଼ି ଗୋସେଇଙ୍କ ଅମଳ କଥା। ଏହା ଗଜପତି ପ୍ରତାପ ରୁଦ୍ରଦେବଙ୍କ ସମୟବେଳର କଥା। ବୋଇତ ବଣିଜରେ ଓଡ଼ିଆ ପୁଅଙ୍କ ନାଁ ଥିଲା। କାହିଁ କାହିଁ ରାଇଜମାନଙ୍କରୁ ବୋଇତ ନେଇ ବଣିଜ କରିବାକୁ ଯାଉଥିଲେ। ମହାପ୍ରଭୁଙ୍କୁ ସୁମରଣା କରି ବୋଇତ ଚଢ଼ୁଥିଲେ। ଫେରିଲେ ମହାପ୍ରଭୁଙ୍କୁ ଭେଟିଦେବାକୁ ଭୁଲୁନଥିଲେ। କାଶୀରାମ ନାୟକ ସେହିପରି ଥିଲେ ଜଣେ ନାମକରା ବୋଇତ ବେପାରୀ। ଥରେ ସେ ପୁରୁଷୋତ୍ତମକୁ ଆସିଥିଲେ, ସାଙ୍ଗରେ ଆଣିଥିଲେ ଗନ୍ଧରାଜ ଚନ୍ଦନ। ଗଜପତିଙ୍କୁ ଦର୍ଶନ ସ୍ୱରୂପ ତାଙ୍କୁ ଗନ୍ଧରାଜ ଚନ୍ଦନ ଭେଟି ଦେଇଥିଲେ। ମହାରାଜ, ବହୁ ଦେଶ ମୁଁ ବଣିଜ କରିବାକୁ ଯାଇ ବୁଲିଛି, ଏ ହେଉଛି ଶ୍ରୀଖଣ୍ଡ ଚନ୍ଦନ, ଅଧ କୋଶ ବାଟ ପର୍ଯ୍ୟନ୍ତ ବାସ ଚହଟୁଥିବ। ଏହା କହି ଚନ୍ଦନ ସହିତ କର୍ପୂର କସ୍ତୁରୀ ବି ସମ୍ପି ଦେଇଥିଲେ। ବହୁ କଷ୍ଟରେ ଏହାକୁ ସଞ୍ଚିଥିଲେ ଆଜ୍ଞା। ଗଜପତି ଖୁସି ହେଲେ, ଗ୍ରହଣ କରି ମନେ ମନେ ଏସବୁ ମଣିମାଙ୍କର କହି ନଅରକୁ ପଠାଇଦେଲେ। ତା ପରଦିନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେସବୁ ଆଣି ଦେଉଳର ଅତିବଡ଼ି ଗୋସାଇଙ୍କୁ ଦେଲେ। କହିଲେ, ଗୋସେଇ ଆପଣେ, ଏସବୁ ମୋତେ ମିଳିଥିଲା, ପ୍ରଭୁଙ୍କୁ ଲାଗିହେବ। ଇଏ ଅପୂର୍ବ ଚନ୍ଦନ, ତମକୁ ଲାଗିଲା, ମଣିମାଙ୍କୁ ଯେମିତି ଲାଗି କରିବେ। ଗୋସେଇ ମୁଣ୍ଡ ହଲେଇ ହଁ ଭରିଲେ। ଜିନିଷ ତକ ଆଶ୍ରମକୁ ନେଇଗଲେ। ଭଲ କରି ସବୁ ଚନ୍ଦନ ତକୁ ଘୁରି ପକାଇଲେ। ସବୁ ତକ ଏକାଠି କରି ମଠ କାନ୍ଥରେ ଲିପିଦେଲେ। ରାଜସେବକ ଏହା ଦେଖି ତାଟକା ହୋଇ କହିଲେ, ଛାମୁ ଦେଇଥିଲେ ମଣିମାଙ୍କ ପାଇଁ, ଇଏ କ'ଣ କାନ୍ଥରେ ଲିପିଦେଲେ। ଗଜପତିଙ୍କ କାନକୁ କଥା ଗଲା, ମନଟା କାହିଁକି ଛାମୁଙ୍କର ମରିଗଲା, କାହାକୁ କିଛି କହିଲେନି। ମଣିମାଙ୍କ ଦର୍ଶନ ପାଇଁ ଦେଉଳକୁ ବାହାରିଲେ। ଗୋସେଇଙ୍କ ସହ ଦେଉଳରେ ଭେଟ ହେଲା। ପଚାରିଲେ, କାଲି ଯେଉଁ ଚନ୍ଦନ ଦେଇଥିଲି ଲାଗି ହେଲା ତ? ଗୋସେଇ କହିଲେ, କି କଥା କହୁଛନ୍ତି ଆଜ୍ଞା, ଚନ୍ଦନ ତକ ଘୋରି ମଣିମାଙ୍କ ଅଙ୍ଗରେ ଲିପା ହୋଇଛି, ଯାଆନ୍ତୁ ପ୍ରତ୍ୟକ୍ଷରେ ମଣିମାଙ୍କୁ ଦେଖି ଆସନ୍ତୁ। ଗଜପତି କାବା ହୋଇ ଗୋସେଇଙ୍କ ମୁହଁକୁ ଚାହିଁଛନ୍ତି। ଗୋସେଇ ଉତ୍ତର ଦେଇସାରି ନିର୍ବିକାର ହୋଇ ରହିଲେ। ଗଜପତି ଭାବିଲେ, ମୁଁ ତ ଶୁଣିଥିଲି ମଠ କାନ୍ଥରେ ଲେପି ଦେଇଛନ୍ତି ବୋଲି, ଇଏ କ'ଣ କହୁଛନ୍ତି ଯାଆନ୍ତୁ ଦେଖି ଆସନ୍ତୁ ବୋଲି। ଗଜପତି ଆଜ୍ଞା ଦେଲେ, ଯାଅ ଶ୍ରୀଅଙ୍ଗ ଦେଖି ଆସ। ରାଜସେବକ ଦେଖି ଆସି କହିଲେ, ମଣିମା, ଶ୍ରୀଅଙ୍ଗ ଚନ୍ଦନରେ ଭର୍ତ୍ତି, ବାସ ଯେ ଚହଟୁଛି, କାହିଁରେ କ'ଣ? ଶ୍ରୀଅଙ୍ଗ ଚନ୍ଦନ ଟିକେ ପୂଜା ପଣ୍ଡାଙ୍କଠୁ ଆଣିଛୁ, ଘେନା ହୁଅନ୍ତୁ। ଗଜପତି ଶ୍ରୀଅଙ୍ଗ ଚନ୍ଦନକୁ ମୁଣ୍ଡରେ ଲଗାଇଲେ। ଅନୁଭବ କଲେ ଅପୂର୍ବ ଚନ୍ଦନର ମହମହ ବାସ୍ନା। ଚାହିଁଲେ ଗୋସେଇଙ୍କୁ, ନିର୍ବିକାର ହୋଇ ସେମିତି ଉଭା ହୋଇଥାନ୍ତି ଅତିବଡ଼ି ଆପଣେ। ଦେହରେ ରୋମାଞ୍ଚ ଭରିଗଲା। ଛାମୁ ସେଇଠି ଗୋସେଇଙ୍କୁ ପ୍ରଣାମ କରି ଫେରି ଆସିଲେ ଶ୍ରୀ ନରକୁ। ଏ ଥିଲା କାନ୍ଥ ଲିପା ଚନ୍ଦନର ଗୋଟିଏ ଛୋଟ ଗଳ୍ପ। ଧନ୍ୟବାଦ। ଜୟ ଜଗନ୍ନାଥ।